ନମସ୍କାର, ମୋ ନାଁ କନକ ମଣ୍ଡଳ। ମୁଁ 18 ନମ୍ବର ୱାର୍ଡ ଗଙ୍ଗୁଆ ବସ୍ତିରୁ କହୁଛି। ଆମ ବସ୍ତିରେ ଆମର ଲାଟ୍ରିନ୍ ନାହିଁ, ଆମେ ବାହାରକୁ ହଇରାଣରେ ଯିବାକୁ ପଡୁଛି, ଲାଟ୍ରିନ୍ ଯିବାକୁ ପଡୁଛି। ଆଉ ଯେହେତୁ ଆମେ ଏଇଠି ନାଳ ବନ୍ଧ ଉପରେ ଘର କରିକିରି ଅଛୁ, ବର୍ଷା ଦିନ ଜନ୍ତୁ ଜନ୍ତା ଆସି ଘରେ ପଶୁଛନ୍ତି। ଆମ ବସ୍ତିକୁ ଆସିବା ପାଇଁ ଗୋଟେ ରାସ୍ତା ବି ଭଲ ନାହିଁ। ଯଦି ଆପଣ ଆମ ପାଇଁ ଗୋଟେ ଲାଟ୍ରିନ୍ ର ବ୍ୟବସ୍ଥା କରିଦିଅନ୍ତେ, ଆମେ ବହୁତ ଖୁସିରେ ରୁହନ୍ତୁ।